ପ୍ରଥମ ସାମୁଏଲ ଅଧ୍ୟାୟ ଏଗାର ଅନନ୍ତର ଅମନ୍ୟ ନାହସ ଆସି ଜାବେସ୍ ଗିଲିୟତ୍ ସମ୍ମୁଖରେ ଛାଉଣୀ ସ୍ଥାପନ କଲା। ତହିଁରେ ଜାବେସ୍ର ସମସ୍ତ ଲୋକ ନାହସ୍କୁ କହିଲେ, ତୁମ୍ଭେ ଆମ୍ଭମାନଙ୍କ ସହିତ ଏକ ନିୟମ ସ୍ଥିର କର, ତେବେ ଆମ୍ଭେମାନେ ତୁମ୍ଭର ସେବା କରିବା। ତେଣୁ ଅମନ୍ୟ ନାହସ ସେମାନଙ୍କୁ ଉତ୍ତର କଲା, ତୁମ୍ଭ ସମସ୍ତଙ୍କର ଦକ୍ଷିଣ ଚକ୍ଷୁ ଉପୁଡ଼ା ଗଲେ ମୁଁ ତୁମ୍ଭମାନଙ୍କ ସହିତ ନିୟମ ସ୍ଥିର କରିବି, ଆଉ ମୁଁ ତଦ୍ୱାରା ସମସ୍ତ ଇସ୍ରାଏଲ ଉପରେ ଅପମାନ ଥୋଇବି। ତେବେ ଜାବେସ୍ର ପ୍ରାଚୀନମାନେ ତାହାକୁ କହିଲେ, ସାତ ଦିନ ଆମ୍ଭମାନଙ୍କୁ ଛାଡ଼ିଦିଅ, ଆମ୍ଭମାନେ ଇସ୍ରାଏଲ ସୀମାର ସର୍ବତ୍ର ଦୂତ ପଠାଇବା। ତହିଁରେ କେହି ଯେବେ ଆମ୍ଭମାନଙ୍କୁ ଉଦ୍ଧାର କରିବାକୁ ନ ଥାଏ, ତେବେ ଆମ୍ଭେମାନେ ବାହାର ହୋଇ ତୁମ୍ଭ ନିକଟକୁ ଆସିବୁ। ଏଥି ଉତ୍ତାରେ ଦୂତମାନେ ସାଉଲଙ୍କର ବାସସ୍ଥାନ ଗିବିଆକୁ ଆସି ଲୋକମାନଙ୍କ କର୍ଣ୍ଣଗୋଚରରେ ସେହିସବୁ କଥା କହିଲେ। ତହିଁରେ ସମସ୍ତ ଲୋକ ଆପଣା ଆପଣା ରବ ଉଠାଇ ରୋଦନ କଲେ। ଏହି ସମୟରେ ଦେଖ, ସାଉଲ କ୍ଷେତ୍ରରୁ ବଳଦମାନଙ୍କ ପଛେ ଆସୁ ଆସୁ ଉପସ୍ଥିତ ହେଲେ, ଆଉ ସାଉଲ ପଚାରିଲେ, ଲୋକମାନଙ୍କର କ'ଣ ହେଲା ଯେ ସେମାନେ ରୋଦନ କରୁଅଛନ୍ତି? ତହିଁରେ ସେମାନେ ଜାବେସ୍ର ଲୋକମାନଙ୍କ କଥା ତାଙ୍କୁ ଜଣାଇଲେ। ସେହି କଥା ଶୁଣିବା ମାତ୍ର ପରମେଶ୍ୱରଙ୍କ ଆତ୍ମା ସାଉଲଙ୍କୁ ଆକ୍ରାନ୍ତ କରନ୍ତେ ତାଙ୍କର କ୍ରୋଧ ଅତିଶୟ ପ୍ରଜ୍ୱଳିତ ହେଲା। ତେଣୁ ସେ ଏକ ହଳ ବଳଦ ନେଇ ଖଣ୍ଡ ଖଣ୍ଡ କରି କାଟିଲେ ଓ ଦୂତମାନଙ୍କ ହସ୍ତରେ ଇସ୍ରାଏଲ ସୀମାର ସର୍ବତ୍ର ତାହା ପଠାଇ କହିଲେ, ଯେ କେହି ବାହାରି ସାଉଲ ଓ ସାମୁଏଲଙ୍କର ପଶ୍ଚାଦଗମନ ନ କରେ, ତାହାର ବଳଦମାନଙ୍କ ପ୍ରତି ଏହିପରି କରାଯିବ। ତେଣୁ ସଦାପ୍ରଭୁଠାରୁ ଲୋକମାନଙ୍କ ଉପରେ ଆଶଙ୍କା ପଡ଼ନ୍ତେ ସେମାନେ ଏକ ମନୁଷ୍ୟ ପରି ବାହାର ହୋଇ ଆସିଲେ। ତେବେ ସେ ବେଶକରେ ସେମାନଙ୍କୁ ଗଣନା କଲେ। ତହିଁରେ ଇସ୍ରାଏଲ ସନ୍ତାନଗଣ 3,00,000 ଓ ଜିହୁଦାର 30,000 ଲୋକ ହେଲେ। ଏଥି ଉତ୍ତାରେ ସେମାନେ ସେହି ଆଗତ ଦୂତମାନଙ୍କୁ କହିଲେ, ତୁମ୍ଭେମାନେ ଜାବେସ୍ ଗିଲିୟଦ୍ର ଲୋକମାନଙ୍କୁ କୁହ, କାଲି ଖରାବେଳେ ତୁମ୍ଭେମାନେ ଉଦ୍ଧାର ପାଇବ। ତହିଁରେ ଦୂତମାନେ ଆସି ଜାବେସ୍ର ଲୋକମାନଙ୍କୁ ତାହା ଜଣାନ୍ତେ ସେମାନେ ଆନନ୍ଦିତ ହେଲେ। ଏ ନିମନ୍ତେ ଜାବେସ୍ର ଲୋକମାନେ ନାହସ୍କୁ କହିଲେ, କାଲି ଆମ୍ଭେମାନେ ତୁମ୍ଭମାନଙ୍କ ନିକଟକୁ ବାହାର ହୋଇଯିବା, ତହିଁରେ ତୁମ୍ଭମାନଙ୍କ ଦୃଷ୍ଟିକି ଯାହା ଭଲ ଦିଶେ ତାହା ଆମ୍ଭ ସମସ୍ତଙ୍କ ପ୍ରତି କରିବ। ପରଦିନ ସାଉଲ ଲୋକମାନଙ୍କୁ 3 ଦଳ କଲେ। ତେଣୁ ସେମାନେ ପ୍ରଭାତୀୟ ପ୍ରହରରେ ଅମନୀୟମାନଙ୍କ ଛାଉଣୀ ମଧ୍ୟକୁ ଯାଇ ଖରାବେଳ ପର୍ଯ୍ୟନ୍ତ ସେମାନଙ୍କୁ ସଂହାର କଲେ। ତହିଁରେ ସେମାନଙ୍କର ଅବଶିଷ୍ଟ ଲୋକମାନେ ଏପରି ଛିନ୍ନଭିନ୍ନ ହେଲେ ଯେ ସେମାନଙ୍କ 2 ଜଣ ଏକତ୍ର ରହିଲେ ନାହିଁ। ଏଥି ଉତ୍ତରେ ଲୋକମାନେ ସାମୁଏଲକୁ କହିଲେ, କିଏ କହୁଥିଲା କି ସାଉଲ ଆମମାନଙ୍କ ଉପରେ ରାଜା ହେବ? ସେହି ଲୋକମାନଙ୍କୁ ଆଣ, ଆମ୍ଭମାନେ ସେମାନଙ୍କୁ ବଧ କରିବା। ମାତ୍ର ସାଉଲ କହିଲେ, ଆଜି କୌଣସି ଲୋକର ପ୍ରାଣଦଣ୍ଡ ହେବ ନାହିଁ, କାରଣ ଆଜି ସଦାପ୍ରଭୁ ଇସ୍ରାଏଲ ମଧ୍ୟରେ ଉଦ୍ଧାର ସାଧନ କରିଅଛନ୍ତି। ଅନନ୍ତର ସାମୁଏଲ ଲୋକମାନଙ୍କୁ କହିଲେ, ଆସ ଆମ୍ଭମାନେ ଗିଲଗଲକୁ ଯାଇ ସେଠାରେ ପୁନର୍ବାର ରାଜତ୍ୱ ସ୍ଥିର କରିବା। ତହିଁରେ ସମସ୍ତ ଲୋକ ଗିଲଗଲକୁ ଗଲେ ଓ ସେହି ଗିଲଗଲରେ ସଦାପ୍ରଭୁଙ୍କ ସମ୍ମୁଖରେ ସାଉଲଙ୍କୁ ରାଜା କଲେ, ଆଉ ସେ ସ୍ଥାନରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନେ ମଙ୍ଗଳାର୍ଥକ ବଳିଦାନ କଲେ। ପୁଣି ସେହି ସ୍ଥାନରେ ସାଉଲ ଓ ଇସ୍ରାଏଲର ସମସ୍ତ ଲୋକ ମହା ଆନନ୍ଦ କଲେ।